ଗଙ୍ଗାଦ୍ରି ସିଂହ ନୀଳ କନ୍ଦର ବିହାରୀ ଦୟା କଲେ ଦୟା ସାଗର ସୁକୁଣ୍ଡ ହେବ ମୋହରୀ ଜୟ ଜୟ ନୀଳାଦ୍ରି ସିଂହ ନୀଳ କନ୍ଦର ବିହାରୀ ଦୟା କଲେ ଦୟା ସାଗର ସୁତୁଣ୍ଡ ହେବ ମୋହରୀ ତୁମ ଆଜ୍ଞାରେ ପଙ୍ଗୁ ଲଙ୍ଘେ ଗିରି ବହି ପବନ ବର ସେ ଭାରି ତୁମ ଆଜ୍ଞାରେ ପଙ୍ଗୁ ଲଙ୍ଘେ ଗିରି ବହି ପବନ ବର ସେ ଭାରି ଶ୍ରୀମୁଖରୁ ଆଜ୍ଞା ହେଲେ ପ୍ରଶ୍ନ ବାଢ଼ିବି ତବ ଛାମୁରି ଶ୍ରୀମୁଖରୁ ଆଜ୍ଞା ହେଲେ ପ୍ରଶ୍ନ ବାଢ଼ିବି ତବ ଛାମୁରି ଶୁଣ ଭକତ ପ୍ରବର ମୋର ତିନି ଜଗତେ ତୁମି ଆପଣାର ତୁମ ମନରେ ସଂଶୟ କି ଅଛି କହ ଅଭୟ ତୁମକୁ ଦେଉଛି ଭକତ ପାଇଁ କି ବାନ୍ଧିଛି ନେତ ତୁମେ ମୋ ଭକତ ମୁଁ ତୁମ ନାଥ ଭକତ ପାଇଁ କି ବାନ୍ଧିଛି ନେତ ତୁମେ ମୋ ଭକତ ମୁଁ ତୁମ ନାଥ ତୁମ ମନ ଭାବ ଜାଣି ଆଜ୍ଞା ଦେଉଛି ଭକତ ମଣି ତୁମ ମନ ଭାବ ଜାଣି ଆଜ୍ଞା ଦେଉଛି ଭକତ ମଣି ପୁରାଣରୁ ପୁରୁଣା ପ୍ରଶ୍ନ ତୁମକୁ ପଚାରେ ପ୍ରଭୁ ଅନାଦି ପୁରାଣ ପୁରୁଷ ତୁମେ ତ ଜାଣିଛ ସବୁ ପୁରାଣରୁ ପୁରୁଣା ପ୍ରଶ୍ନ ତୁମକୁ ପଚାରେ ପ୍ରଭୁ ଅନାଦି ପୁରାଣ ପୁରୁଷ ତୁମେ ତ ଜାଣିଛ ସବୁ ତୁମ ପଦ୍ମପାଦେ କୋଟି ଜୁହାର ନୀଳାଚଳବାସୀ କଳା ଠାକୁର ତୁମ ପଦ୍ମପାଦେ କୋଟି ଜୁହାର ନୀଳାଚଳବାସୀ କଳା ଠାକୁର ଅଧାଗଡ଼ା କିମ୍ପା ହେଲ ସତ କହ ହେ ରଙ୍ଗା ଅଧର ଅଧାଗଡ଼ା କିମ୍ପା ହେଲ ସତ କହ ହେ ରଙ୍ଗା ଅଧର ପ୍ରଭୁ କହୁଛନ୍ତି ଶୁଣ ଭକତ ଏତ ଦ୍ୱାପର ଯୁଗର ଚରିତ ହିନ୍ଦୁମତି ପତି ସୁଧନ୍ୱା ବୀର ଅର୍ଜୁନ ସଙ୍ଗେ କରିଲା ସମର ସୁଦର୍ଶନ ଚକ୍ରକୁ ଆଜ୍ଞା ଦେଲି ସୁଧନ୍ୱା ହସ୍ତ ପାଦକୁ ଛେଦିଲି ସେ କାଳେ ସତୀ ଦେଲା ଅଭିଶାପ କର ଚରଣ ମୋ ହୋଇଲା ଲୋପ କଳି ଯୁଗେ ନୀଳା ଚଢ଼େ ପୂଜା ପାଉଛି ଦାରୁ ରୂପରେ କଳି ଯୋଗେ ନୀଳା ଚଳେ ପୂଜା ପାଉଛି ଦାରୁ ରୂପରେ ପ୍ରଭୁ ହେ ଅଲୌକିକ ଲୀଳା କଲ ଦେବକୀ ମାତାଙ୍କ ଅଷ୍ଟମ ଅଙ୍ଗର ଭୋଜନ ମହେଲ ଦ୍ୱାପର ଯୁଗରେ ପ୍ରଭୁ ହେ ଅଲୌକିକ ଲୀଳା କଲ ଦେବକୀ ମାତାଙ୍କ ଅଷ୍ଟମ ଅଙ୍ଗର ଭୋଜନ ମହେଲ ଗୋପପୁରେ ନନ୍ଦ ରାଜା ମନ୍ଦିରେ ବଢ଼ିଲ ମାଜ ସୋଦା କୋଳରେ ଏନ୍ତୁଡ଼ି ସାଡ଼େ ପୁତନା ମାରିଲ କୁବୁଜା ନାରୀକୁ ସୁନ୍ଦରୀ କଲ ଏତ ବିଚିତ୍ର କାହାଣୀ ମୋତେ ବୁଝାଅ ହେ ଗୁଣମଣି ଏତ ବିଚିତ୍ର କାହାଣୀ ମୋତେ ବୁଝାଅ ହେ ଗୁଣମଣି ନାରୀ ପୁତନା ପ୍ରକୃତି ରାକ୍ଷସୀ କଂସ ମାମୁ ଆଦେଶେ ଶୁଭ୍ର କେଶୀ ନବୀନ ବୟସୀ ରୂପ ଧରିଲା ଗୋପପୁରରେ ଯାଇ ପହଞ୍ଚିଲା ଛନ୍ଦ ନ ଜାଣନ୍ତି ମୋର ଜନନୀ କୋଳରେ ମୋତେ ସମର୍ପିଲେ ଆଣି ବିଷ ବଳିଥିଲା ବାମସ୍ତନରେ ଜ୍ୱାଳାରେ ପ୍ରାଣ ଛାଡ଼ିଲା ସେ କାଳେ ମୋର କିଛି ନାହିଁ ଦୋଷ କୁବ୍ଜା ଭକ୍ତିରେ ହେଲି ସନ୍ତୋଷ ମୋର କିଛି ନାହିଁ ଦୋଷ କୁବ୍ଜା ଭକ୍ତିରେ ହେଲି ସନ୍ତୋଷ সন্দীপনী আশ্রমে যাই বিদ্যা শিক্ষা কল মরিথিবা ষড়পুত্রঙ্কু দক্ষিণা স্বরূপ দেল গুরু সন্দীপনী আশ্রমে যাই বিদ্যা শিক্ষা কল মরিথিবা ষড়পুত্রঙ্কু দক্ষিণা স্বরূপ দেল এ অতি বিচিত্র কলা কনেই জন্ম হেলে অবশ্য মৃত্যু হই এ অতি বিচিত্র কলা কনেই জন্ম হেলে অবশ্য মৃত্যু হই লভিলে জীবন দান শ্রীমুখরু শুনি হেবি ধন্য লভিলে জীবন দান শ্রীমুখরু শুনি হেবি ধন্য গুরু ব্রহ্মা শ্রী বিষ্ণু মহেশ্বর গুরুদেবঙ্কর সড়কু মোর সাগর জলে লহরি ভাঙ্গিলে গর্বরে কাহারিকু ন মানিলে জলাধিপ বরুণ মো শ্বশুর লুচেই রখিলে নিজ মন্দির ষড়পুত্রঙ্কু মুঁ মাগি আনিলি দক্ষিণা স্বরূপ অর্পণ কলি শুণ মো ভক্ত প্রবর সত্য বচন সংসারে সার শুণ মো ভক্ত প্রবর সত্য বচন সংসারে সার প্রশ্নর উত্তর দেব প্রভু দয়াময় অভয় পদার বিন্দকু করিয়াছি মু আশ্রয় চতুর্থ প্রশ্নর উত্তর দেব প্রভু দয়াময় অভয় পদার বিন্দকু করিয়াছি মু আশ্রয় পুষ্পদন্ত হস্তি গণ্ডুকি কুড়ে জল পান করি পশিলা জড়ে পদদ্বয়কু ছন্দিলা কুম্ভীর কান্দি ডাকিলা রথ চক্রধর গজকু রক্ষা করিল কুবলয়া গজকু মারিল প্রভু গজকু রক্ষা করিল কুবলয়া গজকু মারিল হৃদ পদ্মে চিন্তা কলা কুড়ে দ্বারকারে সত্য ভামা সাঙ্গরে পশা খেলুথিলি হস্তি ক্রন্দন কন্যে বাজন্তে পেশি সুদর্শন আজ্ঞা প্রমাণে চক্র চলিগলা কুম্ভীর কুবেনি খণ্ড করিলা হংস রাজা হস্তি বড় গর্ভকু দেখাই ছাড়িলা নিজ প্রাণকু মোর কিছু দোষ নাহি যথা ভক্তি তথা ফল পাই মোর কিছু দোষ নাহি যথা ভক্তি তথা ফল পাই ভগরণী কৃষ্ণার কর ধরি দুঃশাসন গুরুপতি সভারে নেই কলা বস্ত্র বিবসন পাণ্ডব ঘরণী কৃষ্ণার কর ধরি দুঃশাসন গুরুপতি সভারে নেই কলা বস্ত্র বিবসন ডাকিলে দ্রৌপদী রখ শ্রীহরি কোটি বস্ত্র দান কল মুরারি ডাকিলে দ্রৌপদী রখ শ্রীহরি কোটি বস্ত্র দান কল মুরারি শ্রীমন্তিনী ভানুমতী কিম্বা উলগ্ন হেলা শ্রীপতী শ্রীমন্তিনী ভানুমতী কিম্বা উলগ্ন হেলা শ্রীপতী নারী নির্যাতনা নারী ধর্ষণ এনুহে আর্য সংস্কৃতি সম্মান কীর্তি চন্দ্রে লাগি জীব কলঙ্ক কোটি বস্ত্র দেই রখিলি টেক যজ্ঞ অনড়ু জাত যাজ্ঞ সেনী আর্যাবর্ত নারী অগ্নি নন্দিনী নিজ কন্যা দুঃখ নেত্রে দেখিলে ভানুমতি অঙ্গ বস্ত্র জাড়িলে উলগ্ন হই অবড়া কুরু সভারে আসি মিলিলা উলগ্ন হই অবড়া কুরু সভারে আসি মিলিলা
Thank you.
କିଛି ସନ୍ଦେହ ମନରେ ଶୁଣ ହେ ନନ୍ଦ ଦୁଲାଳ ଷୋଳ ସହସ୍ର ଗୋପୀଙ୍କର ମନକୁ ମୋହ କରିଲ ଦ୍ୱାପରେ କଦମ୍ବ ମୂଳରେ ମୋହନ ବଂଶୀ ବଜାଇ ମାନସୀ ଗୋପୀର ମନକୁ ଉଚ୍ଚାଟ କଲ ଗୋସେଇ ସ୍ୱାମୀ ତାର ବହୁ ଧିକାର କଲା ଜଷ୍ଟି ପ୍ରହାରରେ ଜୀବନ ନେଲା ସ୍ୱାମୀ ତାର ବହୁ ଧିକାର କଲା ଜଷ୍ଟି ପ୍ରହାରରେ ଜୀବନ ନେଲା ନାରୀ ବଦ୍ଧ କିମ୍ପା କଲ ଜଗତରେ ଅକୀର୍ତ୍ତି ରଖିଲ ନାରୀ ବଦ୍ଧ କିମ୍ପା କଲ ଜଗତରେ ଅକୀର୍ତ୍ତି ରଖିଲ ମୋ କୀର୍ତ୍ତି ଚନ୍ଦ୍ରରେ କଳଙ୍କ ନାହିଁ ଶୁଣ ମୋ ଭକତ ଚିତକୁ ଦେଇ ମାନସୀ ମୋହର ପ୍ରିୟ ସଙ୍ଗିନୀ ଚିତ ବିନୋଦିନୀ ରସ ରଙ୍ଗିନୀ ଆତ୍ମା ପରମାତ୍ମା ମେଳ ହୋଇଲା ଗୋଲୋକ ବୈକୁଣ୍ଠେ ଯାଇ ମିଳିଲା ଆତ୍ମା ପରମାତ୍ମା ମେଳ ହୋଇଲା ଗୋଲୋକ ବୈକୁଣ୍ଠେ ଯାଇ ମିଳିଲା ମୃତ ଅଙ୍ଗରେ ତାହାର କଲି ମୃଦଙ୍ଗ ନାମ ପ୍ରଚାର ମୃତ ଅଙ୍ଗରେ ତାହାର କଲି ମୃଦଙ୍ଗ ନାମ ପ୍ରଚାର ତୟା ଯୁଗରେ ପ୍ରଭୁ ହେ ବାଳିକି ବଦ୍ଧ କରିଲ ସୁଗ୍ରୀବକୁ ମିତ ଡାକିଣ କିସ୍କିନ୍ଧାରେ ରାଜା କଲ ତୟା ଯୁଗରେ ପ୍ରଭୁ ହେ ବାଳିକି ବଦ୍ଧ କରିଲ ସୁଗ୍ରୀବକୁ ମିତ ଡାକିଣ କିସ୍କିନ୍ଧାରେ ରାଜା କଲ ସାମାନ୍ୟ ମର୍କଟ କି ଦୋଷ କଲା ଲୁଚିଣ ମାରିଲ ହେ ଚକା ଢୋଳା ସାମାନ୍ୟ ମର୍କଟ କି ଦୋଷ କଲା ଲୁଚିଣ ମାରିଲ ହେ ଚକା ଢୋଳା ମୋତେ ଲାଗୁଛି ସନ୍ଦେହ ଦୟା କରି କହ ଦୟାମୟ ମୋତେ ଲାଗୁଛି ସନ୍ଦେହ ଦୟା କରି କହ ଦୟାମୟ ବାଳି ଜ୍ୟେଷ୍ଠ ଭ୍ରାତ ସୁଗ୍ରୀବ ସାନ ରୋମାକୁ ମୂର୍ଖ କରିଲା ହରଣ ସୀତା ବିଛେ ଦେବନେ ବୁଲୁଥିଲି ସୁଗ୍ରୀବ ଦୁଃଖରେ ଦୁଃଖୀ ହୋଇଲି ମହାପାପି ବାଳି ମୁଖ ନ ଛାହିଁ ଲୁଚି ମାରିଲି ମୋ ଧର୍ମ ଅଟହି ବଡ଼ ଭାଉଜ ତାରାକୁ ଆଣିଣ ସୁଗ୍ରୀବ କରେ କରିଲି ଅର୍ପଣ ଯଥା ସୁଗ୍ରୀବଶ୍ୟ ତାରା ମହାବାକ୍ୟରେ ପ୍ରଚାର ହେଲା ଯଥା ସୁଗ୍ରୀବଶ୍ୟ ତାରା ମହାବାକ୍ୟରେ ପ୍ରଚାର ହେଲା ରାଜା ଦଶରଥ ଜ୍ୟେଷ୍ଠ ନନ୍ଦନ ଶ୍ରୀରାମ ରାତ୍ରି ପାଇଥିଲେ ରାଜ୍ୟରେ ହୋଇଥାନ୍ତେ ରାଜନ ଅଯୋଧ୍ୟା ରାଜା ଦଶରଥ ଜ୍ୟେଷ୍ଠ ନନ୍ଦନ ଶ୍ରୀରାମ ରାତ୍ରି ପାଇଥିଲେ ରାଜ୍ୟରେ ହୋଇଥାନ୍ତେ ରାଜନ ମନ୍ଥରା କୈକେଇ ଚକ୍ରାନ୍ତ କଲେ ଚଉଦ ବର୍ଷ ରାମ ବନକୁ ଗଲେ ମନ୍ଥରା କୈକେଇ ଚକ୍ରାନ୍ତ କଲେ ଚଉଦ ବର୍ଷ ରାମ ବନକୁ ଗଲେ ପାଖେ ତିନି ଭାଇ ଥିଲେ କିମ୍ବା ଲକ୍ଷ୍ମଣ ସାଙ୍ଗରେ ଗଲେ ପାଖେ ତିନି ଭାଇ ଥିଲେ କିମ୍ବା ଲକ୍ଷ୍ମଣ ସାଙ୍ଗରେ ଗଲେ କୌଶଲ୍ୟାଙ୍କ ଗର୍ଭ ମୁଁ ହେଲି ଜନ୍ମ ଭରତ କୈକେୟୀ ମାତା ନନ୍ଦନ ଲକ୍ଷ୍ମଣ ଶତ୍ରୁଘ୍ନ ସୁମିତା ସୁତ ଭଲ ପାଏ ମୋତେ କୈକେୟୀ ମାତ ଶନି ମହାଦଶା ଉଣେଇଶ ବର୍ଷ ଭୋଗ ହୋଇଥିଲା ପାଞ୍ଚ ବରଷ ଚଉଦ ବରଷ କାଟିବା ପାଇଁ ମାତା କୈକେୟୀ ଦେଲେ ପଠାଇ ଲକ୍ଷ୍ମଣ ମୋହର ଛାଇ ହରିହର ଆମ୍ଭେ ଦୁଇ ଭାଇ ଲକ୍ଷ୍ମଣ ମୋହର ଛାଇ ହରିହର ଆମ୍ଭେ ଦୁଇ ଭାଇ ନୀତ ମନ୍ଥରା କେ ରାଜାଙ୍କ ଦାସୀ କନ୍ୟା କହି କେହି ସେବାରେ ଅଯୋଧ୍ୟାକୁ ଦେଲେ ପେଶୀ ପୁରାଣ ବର୍ଣ୍ଣିତ ମନ୍ଥରା କେ ରାଜାଙ୍କ ଦାସୀ କନ୍ୟା କହି କେହି ସେବାରେ ଅଯୋଧ୍ୟାକୁ ଦେଲେ ପେଶୀ ନାରୀ ଜନ୍ମକୁ କଲା ଓ କାରଣ ରାଜ ଉଆସରେ କାଟିଲା ଦିନ ନାରୀ ଜନ୍ମକୁ କଲା ଓ କାରଣ ରାଜ ଉଆସରେ କାଟିଲା ଦିନ ସ୍ୱାମୀ ମୁଖ ନ ଚାହିଁଲା ଅବିବାହିତା ହୋଇ ରହିଲା ସ୍ୱାମୀ ମୁଖ ନ ଚାହିଁଲା ଅବିବାହିତା ହୋଇ ରହିଲା ନୁହଇଁ ସେ ନାରୀ ନୁହିଁ ପୁରୁଷ ଅମରାବତୀରେ ଦିନେ ସଚିଶ ଅଷ୍ଟ ଅପ୍ସରାଙ୍କୁ ଧରି ସଙ୍ଗରେ ଭୋଳ ହୋଇଥିଲେ ନୃତ୍ୟ ରଙ୍ଗରେ ବସୁ ଗନ୍ଧର୍ବର ପତ୍ନୀ ହରିଣୀ ଇନ୍ଦ୍ରଙ୍କୁ ମୋହିଲା ମନ ମୋହିନୀ ଅଭିଶାପେ ନମ୍ପୁଷକ ହୋଇଲା ମର୍ତ୍ୟପୁରେ ଆସି ଦିନ କାଟିଲା ବନବାସ ଗଲେ ରାମ ଶେଷେ ଚଳିଲା ଅମର ଧାମ ବନବାସ ଗଲେ ରାମ ଶେଷେ ଚଳିଲା ଅମର ଧାମ ସରା କିଏ ସେ କେଉଁଠୁ ଜନ୍ମ ତାଙ୍କର କାହାକୁ ବିବାହ କରିଲେ କହ ପୁରାଣ ଈଶ୍ୱର ଅଷ୍ଟପସରା କିଏ ସେ କେଉଁଠୁ ଜନ୍ମ ତାଙ୍କର କାହାକୁ ବିବାହ କରିଲେ କହ ପୁରାଣ ଈଶ୍ୱର ସେମାନଙ୍କ ନାମ ଶୁଣାଇ ଦିଅ ମାନସ ପଟରୁ ସନ୍ଦେହ ଦହ ସେମାନଙ୍କ ନାମ ଶୁଣାଇ ଦିଅ ମାନସ ପଟରୁ ସନ୍ଦେହ ଦହ ଶ୍ରୀମୁଖୁ ଅମୃତ ବାଣୀ ଶୁଣି ମୁକତି ଲଭିବେ ପ୍ରାଣୀ ଶ୍ରୀମୁଖୁ ଅମୃତ ବାଣୀ ଶୁଣି ମୁକତି ଲଭିବେ ପ୍ରାଣୀ ଏକ ସମୟେ ମିଶିଦେ ବାସୁର ମନ୍ଦରେ ମନ୍ଥିଲେ କ୍ଷୀର ସାଗର ବାସୁକି ନାଗ କୁରଜୁ କରିଣ ଏପରି ଗଲା ଏକ ବିଂଶ ଦିନ ପୂର୍ବ ସୀମେନ କାରମ୍ଭା ସୁନ୍ଦରୀ ଘୃତା ଚିତି ତିଳ ତମାକୁ ଧରି ସୁକେଶୀ ଚିତ୍ରରେ ଖାମଞ୍ଜୁ ଘୋଷା ଉତ୍ପତ୍ତି ହୋଇଲେ ଏ ଅଷ୍ଟ ଝୋଷା ଦେବରାଜ ଇନ୍ଦ୍ର ନେଲେ ଦେବଦାସୀ କରିଣ ରଖିଲେ ତାଙ୍କୁ ଦେବରାଜ ଇନ୍ଦ୍ର ନେଲେ ଦେବଦାସୀ କରିଣ ରଖିଲେ କ୍ଷୀର ସାଗରୁ ହୋଇଲା ଶୁଣିବାକୁ ମନେ ଆଗ୍ରହ ଉପୁଜୁଛି ଭାବ ଭୋଳା ଆଉ କେଉଁ ଦ୍ରବ୍ୟ ଉତ୍ପତ୍ତି କ୍ଷୀର ସାଗରୁ ହୋଇଲା ଶୁଣିବାକୁ ମନେ ଆଗ୍ରହ ଉପୁଜୁଛି ଭାବ ଭୋଳା ଭିନ୍ନ ଭିନ୍ନ କରି କହ ବୁଝାଇ କପଟ ନ କର ବ୍ରହ୍ମାଣ୍ଡ ସାଇ ଭିନ୍ନ ଭିନ୍ନ କରି କହ ବୁଝାଇ କପଟ ନ କର ବ୍ରହ୍ମାଣ୍ଡ ସାଇ ମାସ ତିଥି କାଳ ବାର ଗ୍ରହ ନକ୍ଷତ୍ର ଋତୁ ବିଚାର ମାସ ତିଥି କାଳ ବାର ଗ୍ରହ ନକ୍ଷତ୍ର ଋତୁ ବିଚାର ପାରିଜାତ ବୃକ୍ଷ ପୁଷ୍ପକ ଜାନ ଐରାବତ ହସ୍ତି ଅଷ୍ଟରତନ ଉଚ୍ଚ ଶ୍ରବା ଅଶ୍ୱଚନ୍ଦ୍ରମା ଜାତ କାଳକୂଟ ବିଷ ହେଲା ସମ୍ଭୂତ ମାଘ ଶୁକ୍ଳ ପଞ୍ଚମୀ ଗୁରୁବାର ଦିନ ବାରଟା ଶାସ୍ତ୍ରର ବିଚାର ଗ୍ରହ ବୃହସ୍ପତି ଦ୍ୱିଜା ନକ୍ଷତ୍ର ଆରମ୍ଭରେ ଋତୁରାଜ ବସନ୍ତ ଜନ୍ମିଲା କନ୍ୟାର ତନ ଜଳପତି ଦେଲେ ଲକ୍ଷ୍ମୀ ନାମ ଜନ୍ମିଲା କନ୍ୟାର ତନ ଜଳପତି ଦେଲେ ଲକ୍ଷ୍ମୀ ନାମ ଭ୍ରାତ ହେଲେ ଦାନବ କନିଷ୍ଠ ଅମର ଗଣ, କିପରି ସେ ଭାଗ ବାଣ୍ଟିଲେ ଶୁଣିବି ପୁରାଣ ଜ୍ଞାନ। ଜ୍ୟେଷ୍ଠ ଭ୍ରାତ ହେଲେ ଦାନବ କନିଷ୍ଠ ଅମର ଗଣ, କିପରି ସେ ଭାଗ ବାଣ୍ଟିଲେ ଶୁଣିବି ପୁରାଣ ଜ୍ଞାନ। ବଡ଼ ଭାଇ ଭାଗ ଅଧିକ ନିଏ, ସାନ ଭାଇର କିଛି କମି ଥାଏ। ବଡ଼ ଭାଇ ଭାଗ ଅଧିକ ନିଏ, ସାନ ଭାଇର କିଛି କମି ଥାଏ। ଶୁଣି ମୁଁ ହେବି ପବିତ୍ର, ତୁମେ ଭକ୍ତ ଜନଙ୍କ ମହତ। ଶୁଣି ମୁଁ ହେବି ପବିତ୍ର, ତୁମେ ଭକ୍ତ ଜନଙ୍କ ମହତ। ସର୍ବପଦାର୍ଥ ଦେବଗଣ ନେଲେ ଦିତିଙ୍କ ସୁତ, କିଛି ନ ଜାଣିଲେ ବିଷ ଜ୍ୱାଳାରେ କମ୍ପିଲା ଜଗତ। ମୃତ୍ୟୁଞ୍ଜୟ ପାନ କଲେ ତୁରିତ, ରାଜା ବରୁଣ ମୋ ରୂପ ଦେଖିଲେ, ମନ ମଧ୍ୟେ କନ୍ୟା ଅର୍ପଣ କଲେ। ଏ ଅତି ଆଶ୍ଚର୍ଯ୍ୟ ପୁରୁଣା ତତ୍ତ୍ୱ, ଶୁଣ ମୋ ପୁରାଣ ପ୍ରେମୀ ଭକତ। ନୃସିଂହ ଅବତାରରେ ରାଜା ଲକ୍ଷ୍ମୀଙ୍କୁ ଦାନ କରିଲେ, ନୃସିଂହ ଅବତାରରେ ରାଜା ଲକ୍ଷ୍ମୀଙ୍କୁ ଦାନ କରିଲେ।